आकाशवाणी। संवाद पढ़ुछन्ति मलय रंजन मिश्र। मुख्य संवाद, दक्षता विकास अभियान देशर अगणित लोकंकु उपकृत करिछि कहिले प्रधानमंत्री। आंतर्जातिक क्षेत्र में उत्तर दक्षिण परिवहन करिडर को प्रोत्साहन प्रदान करने उपरे गुरुत्व देले वैदेशिक व्यापार मंत्री। प्रसिद्ध चलचित्र निर्माता सत्यजित राय पैतृक संपत्ति को नष्ट पुनर्विचार करने को बांग्लादेश को अनुरोध कला भारत। इस्राएल आकाशमार्ग आक्रमण में गत 24 घंटा मध्य गाजारे 90 रु अधिक लोकंकर मृत्यु। एवं 20 वर्षर कम भारतीय महिला फुटबल दल आज उज्बेकिस्तान विपक्ष में खेल द्वितीय बंधुत्वपूर्ण मैच। प्रधानमंत्री नरेन्द्र मोदी कहते दक्षता विकास अभियान देशर अगणित लोकंकु उपकृत करिछि, सेमानंकु नूतन दक्षता एवं सुजोग सृष्टि सह सशक्त करिपारिछि। केन्द्रमंत्री जयंत चौधरी सामाजिक गणमाध्यम पोस्टर प्रतिक्रिया श्री मोदी कहते एहि अभियान 10 वर्ष पूरण करुथिबारु सरकार एहा माध्यमरे एक दक्ष एवं स्वावलम्बी युववर्ग गठन करिबाकु प्रतिबद्ध। विकसित भारत स्वप्नकु पूरण करिबारे एहा बेस गुरुत्वपूर्ण साब्यस्त होइपरिबो बोली प्रधानमंत्री कहिछन्ति। युववर्गंकु नूतन दक्षता एवं विश्वस्तरीय परिस्थिति सह खाप खुआइबारे दक्षता विकास मिशन सरकारंक संकल्पकु अधिक मजबूत करिपारिछि बोली प्रधानमंत्री कहिछन्ति। एक सबुज एवं स्थायी भविष्यत गठन पई भारतर प्रतिबद्धता एवं प्रयासकु प्रधानमंत्री नरेन्द्र मोदी प्रशंसा करिछन्ति। केन्द्रमंत्री प्रह्लाद जोशी एक सामाजिक गणमाध्यम पोस्टर प्रतिक्रिया श्री मोदी कहिछन्ति 2030 धार्य लक्ष्यर 5 वर्ष पूर्वरु देश 50% अणजीवाश्म इंधन क्षमता हासिल करिपारिछि। वैदेशिक व्यापार मंत्री डॉ एस जयशंकर कहते जम्मू कश्मीर पर्यटन अर्थनीति को दुर्बल करिबा एवं भारत में धार्मिक विभाजन सृष्टि करिबा लक्ष्य नहीं पहलगाम आतंकवादी आक्रमण करा चीन्र तियांजिन अनुष्ठित एशियो वैदेशिक मंत्री परिषद बैठक को गत संध्या संबोधन कर डॉ जयशंकर जातिसंघ सुरक्षा परिषद द्वारा एभली आक्रमण को निंदा कर प्रस्ताव पर डॉ जयशंकर अवसर में आलोकपात कर आतंकवाद कार्यकलाप एहाकु सहयोग प्रदान करुथिबा राष्ट्र एवं प्रायोजकंकु एथिपाई दायी करिबाकु डॉक्टर जयशंकर गुरुत्व देइछन्ती। आतंकवाद विरुद्धरे भारतर शून्य सहनशीलता नीति जारी रहिबो बोली डॉक्टर जयशंकर स्पष्ट करिछन्ती। आंतर्जातिक परिस्थिति उपरे आलोकपात करी डॉक्टर जयशंकर कहिछन्ती एबे आर्थिक अस्थिरता वृद्धि पाउछि। स्टार्टअप एवं नवसृजन ठारु आरंभ करी पारंपरिक औषध और डिजिटल सार्वजनीन भित्तिभूमि विकास क्षेत्र में भारत एसीओ बैठक में गुरुत्वपूर्ण पदक्षेप ग्रहण करिछि। आंतर्जातिक क्षेत्र में उत्तर दक्षिण परिवहन करिडर को प्रोत्साहन प्रदान करने डॉक्टर जयशंकर गुरुत्व प्रदान करिछन्ति। बिहार में चलिथिबा स्वतंत्र भोटर तालिका संशोधन अभियान एपर्यंत 86% रु अधिक गणना फर्म संग्रहित होइथिबा निर्वाचन कमिशन कहिछन्ति। कमिशन को पक्षर गतकाली दिया जाइथिबा सूचना अनुजाई एही संशोधन अभियान पई आउ 10 दिन बाकी रहिछि। बूथ स्तरीय अधिकारी को भोटरंक सहित व्यक्तिगत भाव जोगाजोग करिबाकु कुहाजाइछि। समस्त योग्य भोटरंक चिट्ठा तालिकार अंतर्भुक्त करिबा पई प्रयास जारी रहिछि बोली कमिशन कहिछन्ति। प्रसिद्ध चलचित्र निर्माता सत्यजित राय पैतृक संपत्ति को नष्ट पुनर्विचार करने को भारत बांग्लादेश को अनुरोध करिछि। बंगला सांस्कृतिक नवजागरण प्रतीक एहि कोठा को संरक्षण करने भारत समस्त प्रकार सहायता प्रदान करिबो। मैमनसिंहर एक ऐतिहासिक कोठा को भांगिबा निष्पत्ति दुखदायक बोली भारत वर्णना करिबा सहित द्विपाक्षिक सहभागिता संस्कृतिर प्रतीक संग्रहालय परिणत करिबाकु बांग्लादेश को अनुरोध करिछि। प्रतीकात्मक तथा ऐतिहासिक कोठाटी सत्यजित राय जेजेबापा प्रसिद्ध साहित्यिक उपेन्द्र कुमार राय चौधरी रही बांग्लादेश सरकार मालिकाना सत्वे संपत्ति एवं अवहेलित अवस्था रही सेठाकर कर्तृपक्ष द्वारा कोठा भांगिबा निष्पत्ति उपरे वैदेशिक व्यापार मंत्रालय एही प्रतिक्रिया प्रदान करिछि। आपण माने संवाद सुनुछंती आकाशवाणी रो। ଇସ୍ରାଏଲ୍ ଆକାଶମାର୍ଗ ଆକ୍ରମଣରେ ଗତ 24 ଘଣ୍ଟା ମଧ୍ୟରେ ଗାଜାଷ୍ଟ୍ରିପ୍ରେ 90ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସୋମବାର ସନ୍ଧ୍ୟାରେ ଇସ୍ରାଏଲ୍ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିଲା। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତକାଲି ଦେଇଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣରେ 278 ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେଲ୍ ଆଲ୍ ହାୱା ଜିଲ୍ଲାରେ ଏକ ଘର ଉପରେ ଆକ୍ରମଣ ଯୋଗୁଁ ଗୋଟିଏ ପରିବାରର 19 ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଏକ ଆଶ୍ରୟସ୍ଥଳରେ 4 ଜଣଙ୍କର ପ୍ରାଣହାନୀ ହୋଇଛି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଅତି ଆବଶ୍ୟକ ନଥିଲେ ଇରାନ୍ ଯାତ୍ରା ଏଡ଼ାଇବାକୁ ଇରାନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତ କିଛି ସପ୍ତାହ ମଧ୍ୟରେ ଇରାନ୍ରେ ପରିବର୍ତ୍ତିତ ସୁରକ୍ଷା ଦୂତାବାସ ପକ୍ଷରୁ ଏଭଳି ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦୂତାବାସ କହିଛି, ଅତି ଆବଶ୍ୟକ ସ୍ଥଳେ ଯାତ୍ରା କରିବା ପୂର୍ବରୁ ପରିସ୍ଥିତିକୁ ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଉଥିବା ସଦ୍ୟତମ ପରାମର୍ଶବଳୀକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଇରାନ୍ରୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ଭାରତୀୟ ନାଗରିକଙ୍କୁ ଉପଲବ୍ଧ ହେଉଥିବା ବାଣିଜ୍ୟିକ ବିମାନ ଏବଂ ଜଳପଥ ପରିବହନର ସୁବିଧା ଉପଲବ୍ଧ କରିବାକୁ ଇରାନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଉତ୍ତରାଖଣ୍ଡ ପିଥୋରାଗଡ଼ ଜିଲ୍ଲା ଅନ୍ତର୍ଗତ ମୁଆନି ଅଞ୍ଚଳର ଥାଲ୍ ପିଥୋରାଗଡ଼ ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ 4 ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡ଼ିଟି ନଦୀକୁ ଖସିପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ରୁଷ ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ 100% ଶୁଳ୍କ ଲଗାଇବା ସଂକ୍ରାନ୍ତ ପଦକ୍ଷେପକୁ ମୁକାବିଲା କରିବା ପାଇଁ ମସ୍କୋ ପ୍ରସ୍ତୁତ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଧମକ ପ୍ରତିକ୍ରିୟାରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭାରୋଭ ଏହା କହିଛନ୍ତି। 50 ଦିନ ମଧ୍ୟରେ ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ପାଇଁ ରୁଷ ସମ୍ମତ ନ ହେଲେ 100% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ। ଚୀନ୍ର ତିଆଞ୍ଜିନ୍ଠାରେ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ବୈଠକ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରୁଷ ବୈଦେଶିକ ମନ୍ତ୍ରୀ ଶ୍ରୀ ଲାଭାରୋଭ କହିଛନ୍ତି, ପୂର୍ବରୁ ରୁଷ ବିରୁଦ୍ଧରେ କେତେକ କଟକଣା ଲାଗୁ କରାଯାଇଛି। ଏହା ସତ୍ତ୍ୱେ ଯେକୌଣସି ପରିସ୍ଥିତି ତଥା ନୂତନ ଆର୍ଥିକ ବୋଝର ମୁକାବିଲା କରିବାକୁ ରୁଷର କ୍ଷମତା ରହିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ଲାଭାରୋଭ କହିଛନ୍ତି, ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତି ବ୍ୟବହାର ପାଇଁ ଇରାନ୍କୁ ଅଧିକାର ପ୍ରଦାନ କରିବା ସଂକ୍ରାନ୍ତରେ ଏସ୍ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହମତ ହୋଇଛନ୍ତି। ସିଙ୍ଗଡ଼ା, ଜଲେବି ଏବଂ ଲଡ଼ୁ ଭଳି ଖାଦ୍ୟ ଉତ୍ପାଦନ ଉପରେ ଚେତାବନୀ ଲେବୁଲ୍ ଜାରି କରିବା ନିର୍ଦ୍ଦେଶ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଗଣମାଧ୍ୟମ ଦ୍ୱାରା ପ୍ରଚାରିତ ଏଭଳି ତଥ୍ୟ ଭୁଲ୍ ଏବଂ ଭିତ୍ତିହୀନ ବୋଲି ଦର୍ଶାଇବା ସହ ମନ୍ତ୍ରଣାଳୟ ପୃଥକ୍ ଭାବେ ଏକ ପରାମର୍ଶବଳୀ ଜାରି କରିଛି। ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ପାଇଁ ଏହି ପରାମର୍ଶବଳୀ ସୁଯୋଗ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ ଆଶା କରିଛି। ବିଭିନ୍ନ କାର୍ଯ୍ୟସ୍ଥଳ ଯେପରିକି ଲବି, କ୍ୟାଣ୍ଟିନ୍, କ୍ୟାଫେଟେରିଆ ଏବଂ ବୈଠକ କକ୍ଷରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ରସ୍ତୁତିରେ ଚର୍ବି ଏବଂ ଅତ୍ୟଧିକ ଚିନିର କ୍ଷତିକାରକ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି ପାଇଁ ସାଇନ୍ବୋର୍ଡ ପ୍ରଦର୍ଶନ କରିବା ଉପରେ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ୟୁଜିସି ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ପ୍ରଫେସର ରାଜକୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅନ୍ୟ 3 ଜଣଙ୍କୁ ସାମିଲ କରାଯାଇଛି। କମିଟିର ସଦସ୍ୟମାନେ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ୟୁଜିସି ପକ୍ଷରୁ କୁହାଯାଇଛି। 20 ବର୍ଷର କମ୍ ଭାରତୀୟ ମହିଳା ଫୁଟବଲ ଦଳ ଉଜ୍ବେକିସ୍ତାନ ବିପକ୍ଷରେ ଆଜି ତା'ର ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ତାସ୍କେଣ୍ଟର ଡୋଷ୍ଟଲିକ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଖେଳାଯିବ। ଗତ ସୋମବାର ଅନୁଷ୍ଠିତ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏଏଫ୍ସି 20 ବର୍ଷରୁ କମ୍ ମହିଳା ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଏହା ପ୍ରସ୍ତୁତି ଭାବେ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦକ୍ଷତା ବିକାଶ ଅଭିଯାନ ଦେଶର ଅଗଣିତ ଲୋକଙ୍କୁ ଉପକୃତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ କ୍ଷେତ୍ରରେ ଉତ୍ତର ଦକ୍ଷିଣ ପରିବହନ କରିଡରକୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ପୈତୃକ ସମ୍ପତ୍ତିକୁ ନଷ୍ଟ କରିବା ନେଇ ପୁନର୍ବିଚାର କରିବାକୁ ବାଂଲାଦେଶକୁ ଅନୁରୋଧ କଲା ଭାରତ। ଇସ୍ରାଏଲ୍ର ଆକାଶମାର୍ଗ ଆକ୍ରମଣରେ ଗତ 24 ଘଣ୍ଟା ମଧ୍ୟରେ ଗାଜାରେ 90ରୁ ଅଧିକ ଲୋକଙ୍କର ମୃତ୍ୟୁ ଏବଂ 20 ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ ଦଳ ଆଜି ଉଜ୍ବେକିସ୍ତାନ ବିପକ୍ଷରେ ଖେଳିବ ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍। ସମ୍ବାଦ ଶେଷ ହେଲା।